श्री श्री गोविंददास श्री कृष्ण बलराम श्री जगन्नाथ बल सुधा महाराणी श्री श्री राधा कृष्णचंद श्री लक्ष्मी सुंदर श्री श्री सीताराम रखन हनुमान जी मृपाद पद्मण दुर्वेदन करी श्री गुरुदेव श्री श्रीमद भक्ति सुंदर स्वामी गुरु महाराज पाद पद्मण दुर्वेदन करी ईस्कन सुधाचार्य श्री श्रीमद शिवभक्ति वेदांत संस्कृत पद्मण दुर्वेदन करी समस्त साधु गुरु वैष्णव तथा मातृगुंडमर्पण दुर्वेदन करी आज्ञा में श्रीमद्भागवत दशम स्कंद पैंतीस अध्याय कथा आरंभ करवा ये हूँ जुगल गीत विरह गीत तेणु जो बड़े गोपी मान सब संगीत को प्राय सब विरह सब गायन करोपी मान तेणु ये यहाँ जुगल गति दुई दुईटी श्लोक गोटे अर्थ को प्रकाश करेणु ये जुगल गति कहुए कि ये मतलब विरह बहन करह गीत तेणु प्रथम नंबर श्लोक आम आरंभ करवा शिशु हरचरण सब अच्छे कौन कम ये कर हाँ कौन गोप्य कृष्ण वनम जाते तमनु दृतचेतस कृष्णलीला प्रगायन्त्यो नेण्यो दुखे नवासरान तेणु ये होती गोपी मान कथा कह गोपी गोप्य कृष्ण वनम जाते सकाल जितेबले हो जाए भगवान चली जाती बण को वृंदावन प्रथम छोट पिला थिला बेले तीन वर्ष थिला बेले से वत्साचारण करने जाते जो पवंड बयस हो गला छ वर्ष जितेबले से गो गोचारण करने आरंभ कले भाव भगवान जितेबले बन जाते बन जितेबले जाती तमनु द्रुत चेस तेणु गोपी मानक मन भगवान पाखे रहीगला अनु द्रुत चेतस द्रुत चेत मन से कृष्ण का विषय चिंता करुच्ची कृष्ण लीला प्रगायंत्यो तेणु जो गले कि गले कमी कौन कले कमी है कौन कले सब जिन से प्रकृष्ट रूप से गायंत उच्च स्वर गायन कर गायंतु निन्यु दुखे न बासरान यही भाव से दिन गुड़क दुखे कटाती दुखे न बासरान ये प्रकृत दुख आम जो चिंता कर दुख ये दुख से नुह ये परम सुख भगवान विरह रे जो संगीत गायन करह दुख बोले आम भावचे किटा हूँ प्रकृत में बहुत आनंद कथा बहुत मिलन जी आनंद न था क्या विरह अधिक आनंद था तेणु यही भाव में विरह गीत ये कहुच्ची बारटी जुगल गीत रही बार दिन चबीस प्रथम नंबर श्लोक एवं लास्ट श्लोक ये भाव छबिश श्लोक अच्छा ये अध्याय उन्तीस अध्याय तेणु सुदर्शन कौन जदिओ रात्रि गोपी मैंने रास नृत्य समय श्रीकृष्ण प्रत्यक्ष संगलाभ करुले कि दिन बेला कृष्ण निजर स्वाभाविक कर्म गोचारण बण को चाहूले सकाल हो गले भगवान गोचारण करुले से समय गोपी मान मन जदिओ पचरे दौड़ा किंतु कन्या मान ग्राम रहा होता एवं सेमानक निज निज गृहकर्म आदि कर्तव्य संपादन करवाक होता तेणु विरह यंत्रणा अनुभव कर श्रीकृष्ण दिव्य लीला गायन करुले तेणु यही भाव भगवान भी गुण गायन कर गायन कर श्रीदस्वामी मत से एवं रात्रिषु कृष्णेन स्वैरम अभिरमिता रमिता दिवा तद विरहिता अनुगीतेन दिन निष्ठार प्रकार महा ସେଥିରେ ଭଗବାନ ସହିତ ଲୀଳା ହେଉଥିଲା, ରାହସ ଲୀଳା ଇତ୍ୟାଦି ମିଳନ ହେଉଥିଲା, କିନ୍ତୁ ଦିନରେ ଭଗବାନଙ୍କ ବିରହ। ତେଣୁ ବିରହରେ ଏଇଭଳି ଭାବରେ ଦିନ ସମୟ କେମିତି କଟିବ, ଭଗବାନ ବିରହରେ ଗୋଟିଏ କ୍ଷଣ ଯୁଗ ସତ ଭଳି ଲାଗେ, ଲାଷ୍ଟକୁ କୁହାଯାଇଛି ସେଇଟା କ୍ଷଣ ଯୁଗ ସତ ମିବ ଯାହାସାଂ ବିନା, ଭଗବାନ ବିନାରେ ଭଗବାନଙ୍କ ବିରହରେ ତାଙ୍କୁ ଗୋଟିଏ କ୍ଷଣ ମଧ୍ୟ ଗୋଟେ ଯୁଗ ଭଳି ଲାଗୁଥିଲା, ଆଉ ଭଗବାନଙ୍କ ମିଳନରେ ଗୋଟେ ଯୁଗ ମଧ୍ୟ ଗୋଟେ କ୍ଷଣ ଭଳି ଲାଗିଗଲା। ଆମର କୁହାଯାଇଛି ରାସଲୀଳା ଯେଉଁ ବର୍ଣ୍ଣନା କରାଯାଇଛି ଗୋଟେ ବ୍ରହ୍ମ ରାତିରେ ଚାଲିଗଲା, କିନ୍ତୁ ତାଙ୍କୁ ଗୋଟେ କ୍ଷଣ ଭଳିଆ ଲାଗିଲା। ତେଣୁ ଏ କଥା ଗୋପୀମାନ ମଧ୍ୟ ଯେତେବେଳେ ସକାଳେ ଭଗବାନ ଯାଆନ୍ତି ବଣକୁ ଚାଲିଯାଆନ୍ତି, ସେଇ ସମୟରେ ସେ ଦଶମ ସ୍କନ୍ଧ 31 ଅଧ୍ୟାୟ 11 ଶ୍ଳୋକରେ ଏଇଟା କୁହାଯାଇଛି, 11 ଶ୍ଳୋକରେ କୁହାଯାଇଛି। ତାପରେ ମଧ୍ୟ ଆଉ ଅନ୍ୟ ସ୍ଥାନରେ ମଧ୍ୟ କୁହାଯାଇଛି, 15 ଶ୍ଳୋକରେ ମଧ୍ୟ କୁହାଯାଇଛି, ଭଗବାନ ଯେତେବେଳେ ଯାଆନ୍ତି ଅଟତି ଯାନିକାନନମ ତ୍ରୁଟି ଯୋଗାୟତେ ତ୍ୱାମ ପ୍ରପତାମ କୁଟିଳଂ କୁନ୍ଦଳଂ ଶ୍ରୀମୁଖଂ ଯଦେ ଜଡ଼ ଦୀକ୍ଷତାମ ପାପ କ୍ରୋଧସାମ। ଯେତେବେଳେ ଭଗବାନ ଚାଲିଯାଆନ୍ତି ଅଟତି ଯତ୍ ବ୍ରହ୍ମା ଅଟତି ଯତ୍ ନହିଁ କାନନ, ସକାଳ ହୋଇଗଲେ ଭଗବାନ କାନନକୁ ଯାଆନ୍ତି, ତାଙ୍କ ବିରହରେ ତ୍ରୁଟି ଯୁଗାୟତେ ଗୋଟେ ତ୍ରୁଟି, ବହୁତ ଅଳ୍ପ ସମୟ ଗୋଟେ ଯୁଗ ଭଳି ଲାଗେ ତାଙ୍କୁ, ତ୍ରୁଟି ଯୁଗାଏ ତମ ଅପସ୍ୟତ ଭଗବାନଙ୍କର ଅଦର୍ଶନରେ, ଏବଂ ଭଗବାନ ଯେଉଁ ରୂପ ରହିଛି, ସୁନ୍ଦର ରୂପ ରହିଛି, କୁଟିଳ କୁନ୍ତଳ ରହିଛି, କୁଟିଳ କୁନ୍ତଳ କରି ଯେଉଁ କେଶରାଜି ରହିଛି ତାଙ୍କ ଭଗବାନଙ୍କର ମସ୍ତକରେ, କୁଟିଳ କୁନ୍ତଳ ଶ୍ରୀ ମୁଖାଂଚତେ ଏବଂ ସୁନ୍ଦର ମୁଖ ତାଙ୍କର ଯେଉଁ ରହିଛି, ଜଡ଼ ଉଦିକ୍ଷ ତାଙ୍କ ପକ୍ଷମକୁ ଦୋଷା। ତେଣୁ ଯେତେବେଳେ ସେମାନେ ଭଗବାନଙ୍କୁ ଯେତେବେଳେ ଦେଖନ୍ତି ଆସିକରି ସନ୍ଧ୍ୟାବେଳେ ଯେତେବେଳେ ଭଗବାନ ଫେରନ୍ତି ପୁଦୁରି ସମୟରେ, ସେହି ସମୟରେ ଚକ୍ଷୁରେ ଯଦି ପଲକ ପଡ଼ିଗଲା ତାହେଲେ ସେ ବ୍ୟତିବ୍ୟସ୍ତ ହୋଇଯାଆନ୍ତି, ଚକ୍ଷୁରେ କାହିଁକି ମୋର ପଲକ ପଡ଼ିଲା, ଏତେ ସୁନ୍ଦର ରୂପକୁ ମୁଁ ଦେଖିବାରେ ଆଘାତ ଘଟିଲା, ଏଇଭଳି ଭାବରେ ସେମାନେ ବ୍ରହ୍ମାଙ୍କୁ ଗାଳି ଦିଅନ୍ତି, ଏସବୁ କଥା ରହିଛି। ତେଣୁ ଏହି ଯୁଗଳ ଗୀତ ଆରମ୍ଭ ହେଲା, ଏଇଭଳି ଭାବରେ 12 ଗୀତ ଅଛନ୍ତି, ଯୁଗଳ ଗୀତ ବୋଲି କୁହାଯାଉଛି, ବହୁତ ସୁନ୍ଦର ସ୍ୱରରେ ଏଇଟା ଗାନ କରାଯାଏ। ତେଣୁ ଆମେ ଯେଉଁ ଗାନ କରିବା, ବାମ ବାହୁ କୃତ ବାମ କପୋଳ ବଲ୍କିତ ଭ୍ରୂରଧରାପିତ ବେଣୁ କୋମଳାଙ୍ଗୁଳି ଭିରାସିତ ମାର୍ଗଂ ଗୋପ୍ୟୈରାୟତି ଯାତ୍ରା ମୁକୁନ୍ଦ ବ୍ୟୋମ ଜାନ ବନିତା ସହ ସିଦ୍ଧୈ ବିସ୍ମିତା ସଦୁଦ ଦୁପଧାର୍ଯ୍ୟ ସ ଲଜ୍ଜା କାମ ମାର୍ଗଣ ସମର୍ପିତା ଚେତା କସ୍ମଳଂ ଜୟୋର ପ୍ରସ୍ମୃତ ନିଭ୍ୟା। ବାମ ବାହୁ କୃତ ବାମ କପୋଳ, ଏ ଭଗବାନ ତ୍ରିଭଙ୍ଗ ଲଳିତ ଅଛି, ତ୍ରିଭଙ୍ଗ ଲଳିତ ସବୁବେଳେ ଭଗବାନ ଏଇଭଳି ଭାବରେ ବଂଶୀ ବାହାରଣ କରନ୍ତି। ବାମ ବାହୁକୁ ବାମ କପୋଳ ବା ଭଗବାନ ବାମ ଏଇଭଳି ଭାବରେ ମୁଖ ବାମ ପଟକୁ ଲଗେଇକିରି କନ୍ଧ ପାଖରେ ଲଗେଇକିରି ଭଗବାନ ବଂଶୀ ବାହାରଣ କରନ୍ତି। ତ୍ରିଭଙ୍ଗ ଲଳିତ ସ୍ଥାନ ଭଗବାନଙ୍କର ବେଶ ଏଇଟା, ବା ଏଇଭଳି ଭାବରେ ସେ ବେଣୁ ବାହାଦନ କରନ୍ତି। ବାମ ବାହୁ କୃତ ବାମ କପୋଳ ବଲ୍ଗିତ ଭ୍ରୂରଧରାର୍ପିତ ବେଣୁ, ବହୁତ ସୁନ୍ଦର ଭାବରେ ତାଙ୍କର ଭ୍ରୂ ରହିଛି, ଭ୍ରୂ କୁଞ୍ଚନ ରହିଛି, ଏବଂ ଅଧରାର୍ପିତ ବେଣୁ ବେଣୁ ଯେଉଁ ବଂଶୀ ବାହାଦନ କରୁ ଅଧର ଓଠ ପାଖରେ ରଖିକିରି, ନିମ୍ନ ଓଠକୁ ଅଧର ବୋଲି କୁହାଯାଏ, ତେଣୁ ନିମ୍ନ ଓଠ ପାଖରେ ରଖି ଭଗବାନ ବଂଶୀ ବାହାଦନଙ୍କ ଅଧରାର୍ପିତ ବେଣୁ, ଏବଂ କୋମଳାଙ୍ଗୁଳି ବିରାସିତ ମାର୍ଗ, ଆଙ୍ଗୁଳି ସେଥିରେ ତାଙ୍କର ସେଠି ବଂଶୀରେ ବାଦନ କଲାବେଳେ ଆଙ୍ଗୁଳି ଚଳେଇ ପଡ଼େ, ହଁ ବିଭିନ୍ନ ସ୍ୱର ସବୁ ଆସେ। ତେଣୁ ଏଇଭଳି ଭାବରେ ଭଗବାନ ବଂଶୀ ବାଦନ କରୁଛନ୍ତି। ଗୋପ୍ୟ ଇର ଏଇଠି ଯାତ୍ରା ମୁକୁନ୍ଦ, ସେଇ ମୁକୁନ୍ଦ ଏଇଭଳି ଭାବରେ ଗୋପ୍ୟ ଇର ଏଇଠି ଯାତ୍ରା ମୁକୁନ୍ଦ, ଗୋପୀମାନେ ଅନ୍ୟ ଗୋପୀମାନଙ୍କୁ ସମ୍ବୋଧନ କରୁଛନ୍ତି। ଏଇଭଳି ଭାବରେ ମୁକୁନ୍ଦ ବେଣୁ ବାଦନ କରୁଛନ୍ତି। ଯୁଗଳ ଗୀତ ପ୍ରଥମ ନମ୍ବର ଶ୍ଳୋକ ହେଉଛି ଏଇଭଳି ଭାବରେ ଭଗବାନ ତ୍ରିଭଙ୍ଗ ଲଳିତରେ ବେଣୁ ବାଦନ କରନ୍ତି। ତ୍ରିଭଙ୍ଗ ଲଳିତ ତେଣୁ ସେହି ସମୟରେ ଯେତେବେଳେ ଭଗବାନ ବେଣୁ ବାଦନ କରନ୍ତି, ବେଣୁ ବାଦନର କ'ଣ ରହିଛି, ବେଣୁ ବାଦନର ଯେଉଁ ବାଦନ ଶ୍ରବଣ କରିକିରି କିଭଳି ଭାବରେ ସବୁ ପ୍ରତିକ୍ରିୟା ହେଉଛି ସେଇଟାକୁ ବର୍ଣ୍ଣନା କରାଯାଉଛି ବେଣୁ ବାଦନରେ। ବ୍ୟୋମ ଯାନ ବନିତା ସ୍ୱସିଦ୍ଧେଇ, ଆକାଶରେ ବ୍ୟୋମଯାନରେ ବିମାନରେ ସ୍ତ୍ରୀଲୋକ ଯେଉଁ ଦେବସ୍ତ୍ରୀଲୋକମାନେ ବା ସିଦ୍ଧମାନଙ୍କର ସ୍ତ୍ରୀଲୋକମାନେ ସୀତାଙ୍କର ସ୍ୱାମୀମାନଙ୍କ ସହିତ ବିସ୍ମିତା ସ୍ତୁ ପଦାର୍ଯ୍ୟ ସଲଜା, ଏ ବେଣୁଧ୍ୱନି ଶୁଣିକରି ସେମାନେ ବିସ୍ମିତ ହୋଇଯାଆନ୍ତି। ଉପଧାର୍ଯ୍ୟ ସଲଜ୍ଜା, ତେଣୁ ସେମାନେ ଯେଉଁ ବିସ୍ମିତ ହୋଇଯାଆନ୍ତି ଏଇଟା ଶ୍ରବଣ କରିବା ମାତ୍ରକେ। ତେଣୁ କାମ ମାର୍ଗଣ ସମର୍ପିତ ଚିତ୍ତା, ଭଗବାନ ପ୍ରତି ଶୁଦ୍ଧ ପ୍ରେମ, ତାକୁ କାମ ବୋଲି କୁହାଯାଉ, ଶୁଦ୍ଧ ପ୍ରେମ ମାର୍ଗରେ ଭଗବାନ ପ୍ରତି ଆକର୍ଷିତ ହୋଇଯାଆନ୍ତି, ସମର୍ପିତ ଚିତ୍ତା। କସ୍ମଳଂ ଯଜୁ ଅପସ୍ମୃତ ନିପିହ, ତାଙ୍କର ସ୍ୱାମୀଙ୍କର କୋଳରେ ଥିଲେ ମଧ୍ୟ ବା ପାଖରେ ଥିଲେ ମଧ୍ୟ ସେଇଭଳି ଭାବରେ କସ୍ମଳମ ମୂର୍ଚ୍ଛା ହୋଇଯାଆନ୍ତି, ତାଙ୍କର ନିଭି ବା ବସନ ସବୁ ଶିଥିଳ ହୋଇଯାଏ, ସିଏ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ। ତେଣୁ ଏଇଭଳି ଭାବରେ ଏ ଯେଉଁ ବଂଶୀ ବାଦନ ଶୁଣିକରି ସବୁ ଆକାଶରେ ଦେବସ୍ତ୍ରୀମାନଙ୍କର ଅବସ୍ଥା ଏଇଭଳି ଭାବରେ ହୋଇଯାଏ। ତେଣୁ ଏ ଶ୍ଳୋକରେ କୁହାଯାଉଛି ବାରଟି ଯୁଗଳ ଗୀତ ରହିଛି ଏ ଅଧ୍ୟାୟରେ। ତେଣୁ ସନାତନ ଗୋସ୍ୱାମୀଙ୍କ ସୁପ୍ରସିଦ୍ଧ ତ୍ରିଭଙ୍ଗ ଅନୁସାରେଣ ବାମ ଜଙ୍ଘୋପରି ଶ୍ରୀ ଦକ୍ଷିଣ ଜଙ୍ଘା ନ୍ୟାସ, ଆମେ ଦେଖିବା ଭଗବାନଙ୍କ ବାମ ଜଙ୍ଘ ଉପରେ ଦକ୍ଷିଣ ଜଙ୍ଘା ରଖି ରଖିଛନ୍ତି, ଇଏ ତ୍ରିଭଙ୍ଗ ଲଳିତ ଭଗବାନ ଏଇଭଳି ଭାବରେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବୃନ୍ଦାବନ ଗାଁ ସଞ୍ଚାର୍ଯ୍ୟ, ବୃନ୍ଦାବନରେ ଭଗବାନ ଗାଭୀମାନଙ୍କର ଚାରଣ କରୁଥିବା ସମୟରେ ଏ ଯେଉଁ ବଂଶୀବାଦନ କରନ୍ତି, ସେ ବଂଶୀବାଦନ ଶୁଣିକରି ଦେବୀମାନେ ଅପ୍ସରାମାନେ ଦେବସ୍ତ୍ରୀମାନେ ସବୁ ମୂର୍ଚ୍ଛିତ ହୋଇଯାଆନ୍ତି। ତହି ବୟମ ମାନୁଷସ୍ଥ ମାନୁଷ୍ୟ ତତ୍ରାପି ଗୋପ୍ୟ ତତ୍ରାପି ଏକ ନଗରସ୍ଥା ତତ୍ରାପି ଲବ୍ଧ ଅଙ୍ଗସଂଘା କଥଂ ତଂ ବିନା ସ୍ୱାସ୍ଥ୍ୟମ ସ୍ୱାସ୍ଥ୍ୟମ। ଆମେ ହେଉଛେ ବୟିଂ ମନୁଷ୍ୟ, ସେମାନେ ଦେବତା, କିନ୍ତୁ ଆମେ ହେଉଛୁ ମନୁଷ୍ୟ, ଭଗବାନ ମନୁଷ୍ୟ ରୂପରେ ଆସିଛନ୍ତି। ତତ୍ରାପି ଗୋପ୍ୟ, ଭଗବାନ ଗୋପ କୂଳରେ ଆସିଛନ୍ତି, ଯାଦୁ କୂଳରେ ଗୋପକୂଳ ଯଦୁକୂଳରେ ନା ଗୋପକୂଳ କହିଲେ ହଁ ଇଏ ମଧ୍ୟ ସେ ଯଦୁ ବଂଶରେ ଆସୁଛନ୍ତି, ନନ୍ଦ 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 ମହାରାଜ ମଧ୍ୟ ଗୋପ ଯଦୁ ବଂଶ ବାହାରେ ଆସୁଛନ୍ତି, ଯଦୁ ବଂଶଠାରୁ ଆସୁଛନ୍ତି। ଏବଂ ବିଶେଷ ଭାବରେ ଯାଦବ କହିଲେ ବୁଝାଏ ଯେଉଁ ବାସୁଦେବ ବସୁଦେବ ବସୁଦେବଙ୍କର ପୁତ୍ର ବାସୁଦେବ ବସୁଦେବ ମଧ୍ୟ ଜଣେ ଯାଦବ ବୋଲି କୁହାଯାଏ, ଯଦୁ ବଂଶରେ ସେମାନେ ଆସୁଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଆମେ ହେଉଛେ ପୁଣି ଭଗବାନ ଗୋପ ବେଶରେ ଗୋପ କୂଳରେ ଅଛନ୍ତି, ଇଏ ମଧ୍ୟ ଗୋପ କୂଳରେ ଗୋପୀମାନେ ମଧ୍ୟ ପୁଣି ତତ୍ରାପି ଏକ ନଗରସ୍ଥା, ଗୋପକୂଳରେ ପୁଣି ମନୁଷ୍ୟ ପୁଣି ଗୋପକୂଳରେ ପୁଣି ଏକ ଗୋଟିଏ ସ୍ଥାନ, ଏକ ନଗର, ନଗର ତ ନୁହଁ ତାଙ୍କ ଗ୍ରାମ ବୃନ୍ଦାବନ, ବୃନ୍ଦାବନରେ ସମସ୍ତେ ରହୁଛନ୍ତି। ଏବଂ ତତ୍ରାପି ଲବ୍ଧ ଅଙ୍ଗସଂଘା, ରାତ୍ରିରେ ଭଗବାନ ସହିତ ରାସ ନୃତ୍ୟ ରାସ ନୃତ୍ୟ ହୁଏ ଅଙ୍ଗ ସଂଜ୍ଞା କଥନ ତମ ବିନା ସ୍ଥାସ୍ୟମ ତେଣୁ କେମିତି ତାଙ୍କ ବିନା ଆମେ ରହିବା ଯେ ଦେବସ୍ତ୍ରୀମାନେ ଭଗବାନଙ୍କୁ ଦେଖିକି ଭଗବାନ ବେଣୁ ନାଦ ଶୁଣିକିରି ଯଦି ମୂର୍ଚ୍ଛା ହେଇଯାଉଛନ୍ତି ଆମ କଥା କ'ଣ କହିବା ଆମେ ତାଙ୍କର ସମ୍ବଳାଭ କରୁଛେ ସେ ମନୁଷ୍ୟ ମନୁଷ୍ୟ ଜାତିରେ ଆମେ ଜନ୍ମ ହେଇଛେ ଗୋପ ଜାତିରେ ଜନ୍ମ ହେଇଛେ ଏବଂ ମଧ୍ୟ ଗୋଟିଏ ସ୍ଥାନରେ ରହୁଛେ ଆଉ ଆମ କଥା କ'ଣ କହିବା କେନାଚି ମିଶେଣ ବୃନ୍ଦାବନ ପ୍ରବିଶ୍ୟ ପ୍ରାଣ ପ୍ରେଷ୍ଠେନ ସାଧମ ବିଳସାମ ଇତି ଧ୍ୱନି ପ୍ରତି ଯୁଗଳାନ୍ତ ଏବଂ ଅନୁବର୍ତ୍ତନୀୟ କୌଣସି ନା କୌଣସି ଉପାୟରେ କେନାଚିତ ଉପାୟନ କେନାଚିତ ମିଶେଣ ବା ଛଳରେ ଆମେ ବୃନ୍ଦାବନ ପ୍ରବିଶ୍ୟ ଆମେ ସେ ବୃନ୍ଦାବନକୁ ଯିବା କୌଣସି କ'ଣ ଛଳ ଦେଖେଇକିରି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଛଳ ଦେଖେଇକିରି ଆମେ ସେଇଠିକି ଯିବା ଏବଂ ଆମର ପ୍ରାଣପ୍ରେଷ୍ଠ ଆମର ଅତି ପ୍ରିୟତମ କୃଷ୍ଣଙ୍କୁ ତାଙ୍କ ସହିତ ବିଳାସ କରିବା ବା ସେଠି ଦେଖିବା ତାଙ୍କର କିଭଳି ବିଳାସ ଚାଲିଛି ତାଙ୍କ ସଖାମାନେ ସବୁ ସେଇଠି ରହିଛନ୍ତି ସଖୀମାନେ ଯାଇପାରୁନାହାନ୍ତି କିନ୍ତୁ ସଖାମାନେ ତାଙ୍କ ସହିତ ଲୀଳା କରୁଛନ୍ତି ତେଣୁ ପ୍ରତି ଯେଉଁ ଦୁଇଟି ଲେଖା ଶ୍ଳୋକ ଅଛନ୍ତି ଯୁଗଳ ଗୀତ ଏ ଯୁଗଳ ଗୀତର ଅନ୍ତିମରେ ଏଇ ଏଇ ଭାବ ହେଉଛି ଏଇଟା ଆମେ ଯାଇକି ତାଙ୍କ ସଙ୍ଗ କରିବା ଏଇ ଭାବରେ କୁହାଯାଉ ତେଣୁ ଜୀବ ଗୋସ୍ୱାମୀ କହୁଛନ୍ତି ଏଇ ଅଧ୍ୟାୟଟି ଛୋଟ ଛୋଟ ଦଳରେ ବିଭକ୍ତ ବୃନ୍ଦାବନର ଗୋପୀମାନଙ୍କର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପାରସ୍ପରିକ ବାକ୍ୟାଳାପର ସଂକଳନ ଅଟେ ଗୋଟିଏ ସ୍ଥାନରେ ଗୀତ ସବୁ ବୋଲାଯାଉ ନାହିଁ ବିଭିନ୍ନ ସ୍ଥାନରେ ଗୋପୀମାନେ ଏକଜୁଟ ହେଇକିରି ସେସବୁ ଗୁଣଗାନ କରୁଛନ୍ତି ଭଗବାନ ଭକ୍ତମାନେ କେବଳ ଭଗବାନଙ୍କୁ ଗୁଣଗାନ କରିବେ ସବୁବେଳେ ତେଣୁ ତାପରେ ଶ୍ଳୋକ ଆମେ କହିବା ଆମେ ତ ସନ୍ଧ୍ୟା ସମୟ ହେଇଗଲା ତେଣୁ ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସାମ୍ବେ ଗୌର ଭକ୍ତ କି ଜୟ ଗୌର ପ୍ରମାନନ୍ଦେ।